ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ରୋମରୁ ଲୁଥରଙ୍କ ପୃତକତା ଭାଗ 5। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛେ। ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେ ଆପଣମାନଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରୋମରୁ ଲୁଥରଙ୍କ ପୃଥକତା ଭାଗ ପାଞ୍ଚ ଭାଗ ଏକ ଭାଗ ଦୁଇ ଭାଗ ତିନି ଚାରି ଆମେ ଆଲୋଚନା କରିସାରିଛୁ କିପରି ଲୁଥର ରୋମାନ ଚର୍ଚ୍ଚରୁ ପୃଥକତା ହେଲେ ଆଉ କିପରି ଈଶ୍ୱରଙ୍କ ସାକ୍ଷୀ ଅନ୍ୟମାନଙ୍କୁ କହୁଛନ୍ତି ତାହା ବିଷୟରେ ଆମେ ଶିକ୍ଷା କରୁଛୁ। ତାହେଲେ ଚାଲନ୍ତୁ ଏହି ଲୁଥରଙ୍କ କାହାଣୀ ଆମେ ଆଗକୁ ବଢ଼େଇବା। ଲୁଥର ଏକ ସୁରକ୍ଷିତ ଆଚରଣ ସତ୍ତ୍ୱେ ରୋମାନବାଦୀମାନେ ତାଙ୍କୁ ଧରିବା ପାଇଁ କାରାଗାରରେ ଷଡ଼ଯନ୍ତ୍ର କରିଥିଲେ। ତାଙ୍କ ବନ୍ଧୁମାନେ ଅନୁରୋଧ କରିଥିଲେ ଯେ ତାଙ୍କ ବଢ଼ାଇବା ତାଙ୍କ ପାଇଁ ଆଦରକାରୀ ହୋଇଥିବାରୁ ସେ ବିଳମ୍ବନ କରି ୱାଟନବର୍ଗକୁ ଫେରିବା ଉଚିତ ଏବଂ ତାଙ୍କର ଉଦ୍ଦେଶ୍ୟ ଲୁଚାଇବା ପାଇଁ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯିବା ଉଚିତ। ସେ ଅନୁରୂପ ଭାବେ ଦିନସାରା ବିରତି ପୂର୍ବରୁ ଅର୍ଗବକ୍ ଛାଡ଼ି ଘୋଡ଼ା ଚଢ଼ି କେବଳ ଜଣେ ମାଜିଷ୍ଟ୍ରେଟ୍ ତାଙ୍କୁ ପ୍ରଦାନ କରିଥିବା ଏକ ଗାଇଡ୍ ସହିତ ଯାଇଥିଲେ। ଅନେକ ଭବିଷ୍ୟତବାଣୀ ସହିତ ସେ ଗୁପ୍ତ ଭାବରେ ସହର ଅନ୍ଧକାରରେ ଏବଂ ନିରବ ରାସ୍ତାରେ ଗଲେ। ଶତ୍ରୁମାନେ ଜାଗ ସଜାଗ ଓ ନିଷ୍ଠୁର ତାଙ୍କର ବିନାଶ ପାଇଁ ଷଡ଼ଯନ୍ତ୍ର କରୁଥିଲେ। ସେ ତାଙ୍କ ପାଇଁ ପ୍ରସ୍ତୁତ ଫାନ୍ଦରୁ ରକ୍ଷା ପାଇବି କି ସେଗୁଡ଼ିକର ଚିନ୍ତାର ମହତ୍ଵ ଏବଂ ଆନ୍ତରିକ ପ୍ରାର୍ଥନା ଥିଲା। ସେ ସହରର କାନ୍ଥରେ ଏକ ଛୋଟ ଫାଟକରେ ପହଞ୍ଚିଥିଲେ। ଏହା ତାଙ୍କ ପାଇଁ ଖୋଲା ଯାଇଥିଲା ଏବଂ ତାଙ୍କ ଗାଇଡ୍ ସହିତ ସେ ବିନା ବାଧାରେ ଅତିକ୍ରମ କରିଥିଲେ। ଥରେ ନିରାପଦରେ ବାହାରେ ପଲାତକମାନେ ସେମାନଙ୍କର ଉଡ଼ାଣକୁ ତ୍ୱରାନ୍ୱିତ କଲେ ଏବଂ ଲୁଥରଙ୍କ ବିୟୋଗ ବିଷୟରେ ଲିଗେନ୍ ଜାଣିବା ପୂର୍ବରୁ ସେ ତାଙ୍କ ନିର୍ଯାତଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ। ଶୟତାନ ଏବଂ ତାଙ୍କର ଦୂତମାନେ ପରାସ୍ତ ହେଲେ। ଯେଉଁ ବ୍ୟକ୍ତି ସେମାନେ ନିଜ ଶକ୍ତିରେ ଭାବିଥିଲେ ଯେ ଚାଲିଗଲେ ପକ୍ଷୀମାନଙ୍କ ଫାନ୍ଦରୁ ପକ୍ଷୀ ପରି ପଲାଇଲେ। ଲୁଥରଙ୍କ ପଲାୟନ ଖବରର ଲିଗେଟ୍ ଆଚାର୍ଯ୍ୟ ଏବଂ କ୍ରୋଧରେ ଅତିଷ୍ଠ ହୋଇଗଲେ। ଚର୍ଚ୍ଚର ଏହି ବିଚଳିତ ବ୍ୟକ୍ତିଙ୍କ ସହିତ ମୁକାବିଲା କରିବାରେ ତାଙ୍କର ଜ୍ଞାନ ଏବଂ ଦୃଢ଼ତା ପାଇଁ ସେ ଅତ୍ୟଧିକ ସମ୍ମାନ ପାଇବାକୁ ଆଶା କରିଥିଲେ, କିନ୍ତୁ ତାଙ୍କର ଭରସା ନିରାଶ ହେଲା। ସେ ସ୍ୱକିନର ଛୟନବର୍ତ୍ତୀ ପ୍ରକେଟ୍ ଏକ ଚିଠିରେ ନିଜର କ୍ରୋଧକୁ ପ୍ରକାଶ କରିଥିଲେ ଏବଂ ଲୁଥରଙ୍କୁ ତୀବ୍ର ନିନ୍ଦା କରିଥିଲେ ଏବଂ ବ୍ରେଡ଼ିର ସଂସ୍କାରଙ୍କୁ ରୋମକୁ ପଠାଇବାକୁ କିମ୍ବା ତାଙ୍କୁ ସସ୍କନିକରୁ ବହିଷ୍କାର କରିବାକୁ ଦାବି କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଲୁଥର ଅନୁରୋଧ କରିଥିଲେ ଯେ ଲିଗେଟ୍ କିମ୍ବା ପୋପ୍ ତାଙ୍କୁ ଶାସ୍ତ୍ରକୁ ତାଙ୍କର ତ୍ରୁଟି ଦେବା ଦେଖାନ୍ତୁ ଏବଂ ଈଶ୍ୱରଙ୍କ ବାକ୍ୟର ପ୍ରତିବାଦ କରିବାକୁ ଦର୍ଶାଇ ପାରିଲେ ତାଙ୍କ ଶିକ୍ଷାକୁ ତ୍ୟାଗ କରିବାକୁ ନିଜକୁ ଅତ୍ୟନ୍ତ ଦୃଢ଼ ଭାବରେ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସେ ଈଶ୍ୱରଙ୍କ ନିକଟରେ କୃତଜ୍ଞତା ଜଣାଇଲେ ଯେ ସେ ଏଡ଼େ ପବିତ୍ର କାରଣରେ ଯନ୍ତ୍ରଣା ଭୋଗିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଛୟନକର୍ତ୍ତାଙ୍କର ସଂସ୍କାରିତ ତତ୍ତ୍ୱଗୁଡ଼ିକ ବିଷୟରେ ଅଳ୍ପ ଜ୍ଞାନ ଥିଲା, କିନ୍ତୁ ଲୁଥରଙ୍କ ବାକ୍ୟର ସଠିକତା ଶକ୍ତି ଏବଂ ସ୍ୱତା ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ଯେପର୍ଯ୍ୟନ୍ତ ସଂସ୍କାରର ତ୍ରୁଟିର ପ୍ରମାଣିତ ନହେବା ପର୍ଯ୍ୟନ୍ତ ଫ୍ରେଡ଼େରିକ୍ ତାଙ୍କର ରକ୍ଷକ ଭାବରେ ଛିଡ଼ା ହେବାକୁ ସ୍ଥିର କଲେ। ଲିଗେଟର ଦାବିର ଉତ୍ତରରେ ସେ ଲେଖିଛନ୍ତି ଏହିପରି, ବନ୍ଧୁ, ଯେହେତୁ ଡକ୍ଟର ମାର୍ଟିନ୍ ଅଗ୍ରସର ବର୍ଗରେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି, ତେଣୁ ଆପଣ ସନ୍ତୁଷ୍ଟ ହେବା ଉଚିତ। ଆମେ ଆଶା କରିନାହୁଁ ଯେ ଆପଣ ତାଙ୍କ ତ୍ରୁଟି ବିଷୟରେ ନିଶ୍ଚିତ ନ କରି ଆପଣ ତାଙ୍କୁ ପ୍ରତ୍ୟାହାର କରିବାକୁ ଚେଷ୍ଟା କରିବେ। ଆମର ଆଚାର୍ଯ୍ୟର କୌଣସି ଶିକ୍ଷିତର ପରିଶ୍ର ମୋତେ ଜଣାଇ ନାହାନ୍ତି ଯେ ମାର୍ଟିନ୍ଙ୍କ ତତ୍ତ୍ୱ ଦୁଷ୍ଟ ଖ୍ରୀଷ୍ଟିଆନ ବିରୋଧୀ କିମ୍ବା ଅଧର୍ମବାଦୀ। ଅଧିକନ୍ତୁ ଲୁଥରଙ୍କ ରୋମକୁ ପଠାଇବାକୁ କିମ୍ବା ତାଙ୍କୁ ତାଙ୍କ ରାଜ୍ୟକୁ ବିତାଡ଼ିତ କରିବାକୁ ରାଜକୁମାର ମନା କରିଦେଇଥିଲେ। ବନ୍ଧୁ, ଚୟନକର୍ତ୍ତା ଲେଖିଲେ ଯେ ସମାଜର ନୈତିକ ପ୍ରତିବନ୍ଧକକୁ ସାଧାରଣ ଭାଙ୍ଗିଛି। ସଂସ୍କାର ଏକ ମହତ୍ମା କାର୍ଯ୍ୟ ଆବଶ୍ୟକତା ଥିଲା। ଅପରାଧକୁ ରୋକିବା ଏବଂ ଦଣ୍ଡ ଦେବା ପାଇଁ ଜଡ଼ିତ ଜଟିଳ ଏବଂ ମହଙ୍ଗା ବ୍ୟବସ୍ଥା ଅନାବଶ୍ୟକ ହେବ ଯଦି ପୁରୁଷମାନେ କିନ୍ତୁ ଈଶ୍ୱରଙ୍କ ଆବଶ୍ୟକତାକୁ ଏବଂ ଜ୍ଞାନ ପ୍ରାପ୍ତ ବିବେକର ନିର୍ଦ୍ଦେଶକୁ ସ୍ୱୀକାର କରନ୍ତି ଏବଂ ପାଳନ କରନ୍ତି। ସେ ଲେଖିଲେ ଯେ ଲୁଥର ଏହି ବସ୍ତୁକୁ ସୁରକ୍ଷିତ ରଖିବା ପାଇଁ ପରିଶ୍ରମ କରିଛନ୍ତି ଏବଂ ସେ ଗୁପ୍ତରେ ଆନନ୍ଦିତ ହେଲେ ଯେ ଏକ ଭଲ ପ୍ରଭାବ ନିଜକୁ ଚର୍ଚ୍ଚରେ ଅନୁଭବ କରୁଛନ୍ତି। ସେ ଏହା ମଧ୍ୟ ଲେଖିଲେ ଯେ ଲୁଥର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭାବରେ ସଫଳ ହୋଇଥିଲେ। ସଂସ୍କାରକ ଦୁର୍ଗର ଚର୍ଚ୍ଚର ତାଙ୍କର ପୋଷ୍ଟ କରିବାର ମାତ୍ର ଏକ ବର୍ଷ ବିତି ଯାଇଥିଲା। ତଥାପି ସମସ୍ତ ସାଧୁସ୍ତନଙ୍କ ପର୍ବରେ ଚର୍ଚ୍ଚକୁ ଯାଇଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଥିଲା। ରୋମ ପୂଜକ ଏବଂ ବଳିଦାନରୁ ମନା ହୋଇଥିଲେ, କିନ୍ତୁ ସେମାନଙ୍କର ସ୍ଥାନ ଅନ୍ୟ ଏକ ଶ୍ରେଣୀ ଦ୍ୱାରା ପୂର୍ଣ୍ଣ ହୋଇଥିଲା, ଯିଏ ଏକି ବର୍ତ୍ତମାନ ୱାଟନବର୍ଗକୁ ଆସିଥିଲେ। ତାଙ୍କ ତୀର୍ଥଯାତ୍ରୀମାନଙ୍କ ପୂଜା କରିବା ପାଇଁ ତୀର୍ଥଯାତ୍ରୀ ନୁହନ୍ତି, ବରଂ ଛାତ୍ରୀଛାତ୍ରୀମାନେ ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କ ଶିକ୍ଷାର ହଲ୍ ଭରିବା ପାଇଁ। ଲୁଥରଙ୍କ ଲେଖା ସବୁଠାରୁ ପବିତ୍ର ଶାସ୍ତ୍ର ପ୍ରତି ଏକ ନୂତନ ଆଗ୍ରହ ସୃଷ୍ଟି କରିଥିଲା, ଏବଂ କେବଳ ଜର୍ମାନୀର ସମସ୍ତ ଅଞ୍ଚଳ ନୁହେଁ ବନ୍ଧୁ, ଅନ୍ୟ ଦେଶରୁ ଛାତ୍ରମାନେ ବିଶ୍ୱବିଦ୍ୟାଳୟକୁ ଆସିଥିଲେ। ଯୁବକମାନେ ପ୍ରଥମ ଥର ପାଇଁ ୱାଟନବର୍ଗଙ୍କ ଦୃଷ୍ଟିରୁ ଆସି ସ୍ୱର୍ଗକୁ ହାତ ବଢ଼ାଇଲେ, ଏବଂ ପୁରାତନ କାଳର ସିଓନ ପରି ଏହି ସହରକୁ ସତ୍ୟର ଆଲୋକ ପ୍ରଜ୍ୱଳିତ ହୋଇଥିବାରୁ ଈଶ୍ୱରଙ୍କ ପ୍ରଶଂସା କଲେ। ବହୁ ଦୂର ଦେଶକୁ ଲୁଥର ଏପର୍ଯ୍ୟନ୍ତ ରୋମାନିଜମର ତ୍ରୁଟିରୁ ଅଂଶୀକୁ ରୂପାନ୍ତରିତ ହୋଇଥିଲେ, କିନ୍ତୁ ଯେତେବେଳେ ସେ ପବିତ୍ର ଓରାକଳ୍ପର ପପ୍ର ନିୟମ ଏବଂ ଗଠନ ସହିତ ତୁଳନା କଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ବନ୍ଧୁ, ସେ ଏହିପରି ଲେଖିଛନ୍ତି, ମୁଁ ପଢ଼ୁଛି ପଶ୍ଚିମ ନିୟମ ଏବଂ ମୁଁ ଜାଣେ ନାହିଁ ଯେ ପୋପ୍ ନିଜେ ଖ୍ରୀଷ୍ଟଧର୍ମୀ ଅଟନ୍ତି ନା ତାଙ୍କ ପ୍ରେରିତ, ତେଣୁ ଖ୍ରୀଷ୍ଟ ସେମାନଙ୍କ ନିକଟରେ ଭୁଲ ଭାବରେ ଉପସ୍ଥାପିତ ହୋଇ କୃଷରେ ଚଢ଼ିଯାଇଛନ୍ତି ବୋଲି ସେ ଲେଖିଥିଲେ। ବନ୍ଧୁ, ତଥାପି ଏହି ସମୟରେ ଲୁଥର ରୋମର ଚର୍ଚ୍ଚର ସମର୍ଥନ ଥିଲେ, ଏବଂ ସେ ଭାବିନଥିଲେ ଯେ ସେ ତାଙ୍କ ଯୋଗାଯୋଗରୁ କେବେ ବି ଅଲଗା ହେବେ। ସଂସ୍କାରଙ୍କର ଲେଖା ଏବଂ ତାଙ୍କର ଉପଦେଶ ଖ୍ରୀଷ୍ଟଧର୍ମର ପ୍ରତ୍ୟେକ ରାଷ୍ଟ୍ର ପାଇଁ ବିସ୍ତାରିତ ହୋଇଥିଲା। ବନ୍ଧୁ, ଏହି କାର୍ଯ୍ୟ ସ୍ୱିଜରଲ୍ୟାଣ୍ଡ ଏବଂ ହଲାଣ୍ଡରେ ବ୍ୟାପିଗଲା। ତାଙ୍କର ଲେଖାର ନକଲ ପ୍ରକ୍ସ ଏବଂ ସ୍ନରକୁ ଯିବାକୁ ପାଇଲା। ଇଂଲଣ୍ଡର ତାଙ୍କର ଶିକ୍ଷା ଜୀବନର ବାକ୍ୟ ଭାବରେ ଗ୍ରହଣ କରାଯାଇଥିଲା। ବେଲଜିୟମ ଏବଂ ଇଟାଲୀକୁ ମଧ୍ୟ ସତ୍ୟ ବିସ୍ତାର କରାଯାଇଥିଲା। ବନ୍ଧୁ, ହଜାରରେ ଉର୍ଦ୍ଧ ଲୋକ ସେମାନଙ୍କ ମୃତ୍ୟୁ ପରି ସ୍ପଷ୍ଟପୁର ବିଶ୍ୱାସର ଆନନ୍ଦ ଏବଂ ଭରସା ପର୍ଯ୍ୟନ୍ତ ଜାଗ୍ରତ ହେଉଥିଲେ। ଲୁଥରଙ୍କ ଆକ୍ରମଣରେ ରୋମ୍ ଅଧିକରୁ ଅଧିକ କ୍ରୋଧିତ ହେଲେ, ଏବଂ ତାଙ୍କର କେତେକଙ୍କ ପ୍ରଶଂସିତ ବିରୋଧୀ ଏପରିକି କ୍ୟାଥୋଲିକ୍ ବିଶ୍ୱବିଦ୍ୟାଳୟ ଡାକ୍ତରମାନେ ମଧ୍ୟ ଘୋଷଣା କଲେ ଯେ ଯିଏ ବିଦ୍ରୋହୀ ମାଙ୍କଡ଼କୁ ହତ୍ୟା କରି ସେ ପାପହୀନ ହେବା ଦିନେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ପୋଷକ ତଳେ ପିସ୍ତର ଲୁଚାଇ ସଂସ୍କାରଙ୍କ ନିକଟକୁ ଯାଇ ପଚାରିଲେ ଯେ ଏକୁଟିଆ କାହିଁକି ଗଲେ। ଲୁଥର ଉତ୍ତର ଦେଲେ ଏହିପରି, ବନ୍ଧୁ, ମୁଁ ଈଶ୍ୱରଙ୍କ ହାତରେ ଅଛି, ସେ ମୋର ଶକ୍ତି ଏବଂ ମୋର ଢାଲ, ମଣିଷ ପାଇଁ ମୋ କ'ଣ କରିପାରିବ? ଏହିପରି ସେ ଉତ୍ତର ଦେଇଥିଲେ ବନ୍ଧୁ। ଏହି କଥା ଶୁଣିବା ପରେ ଅପରିଚିତ ବ୍ୟକ୍ତି ଫିକା ହୋଇ ସ୍ୱର୍ଗଦୂତମାନଙ୍କ ଉପସ୍ଥିତି ପରି ପଲାଇଲେ। ଲୁଥରର ବିନାଶ ଉପରେ ରୋମ ନଇଁ ପଡ଼ିଲା, କିନ୍ତୁ ପରମେଶ୍ୱର ତାଙ୍କର ରକ୍ଷା କରିଥିଲେ ବନ୍ଧୁ। ତାଙ୍କର ଶିକ୍ଷା ସବୁଠାରେ ଶୁଣାଗଲା। କଟୁରୀ ଏବଂ ସମ୍ମିଳନୀରେ ସମ୍ଭ୍ରାନ୍ତମାନଙ୍କ ଦୁର୍ଗରେ, ବିଶ୍ୱବିଦ୍ୟାଳୟରେ ଏବଂ ରାଜାମାନଙ୍କ ପ୍ରସାଦରେ ଏବଂ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ତାଙ୍କ ଉଦ୍ୟମକୁ ବଜାଇ ରଖିବା ପାଇଁ ପ୍ରତ୍ୟେକ ହାତରେ ବଢ଼ୁଥିଲା। ବନ୍ଧୁ, ଏହି ସମୟରେ ଲୁଥର କାର୍ଯ୍ୟ ପରି ଜାଣିବାକୁ ପାଇଲେ ଯେ ବିଶ୍ୱାସ ଦ୍ୱାରା ଧାର୍ମିକ ହେବାର ମହାନ ସତ୍ୟ, ଯାହାକୁ ସେ ନିଜେ ସମର୍ଥନ କରିବାକୁ ଏବଂ ଶିକ୍ଷା ଦେବାକୁ ଚାହୁଁଥିଲେ, ତାହା ବୋହେମିଆନ ସଂସ୍କାରକ ଦ୍ୱାରା ଧାରଣ କରାଯାଇଥିଲା। ଏହି ସମୟରେ ଲୁଥର ହୁସ୍ କାର୍ଯ୍ୟ ପରି ଜାଣିବାକୁ ପାଇଲେ ଯେ ବିଶ୍ୱାସ ଦ୍ୱାରା ଧାର୍ମିକ ହେବାର ମହାନ ସତ୍ୟ, ଯାହାକୁ ସେ ନିଜେ ସମର୍ଥନ କରିବାକୁ ଏବଂ ଶିକ୍ଷା ଦେବାକୁ ଚାହୁଁଥିଲେ, ତାହା ବୋହେମିଆନ ସଂସ୍କାରକ ଦ୍ୱାରା ଧାରଣ କରାଯାଇଥିଲା। ଖ୍ରୀଷ୍ଟିୟ ଧର୍ମର ସଂସ୍କାର ପାଇଁ ଜର୍ମାନୀର ସମ୍ରାଟ ତଥା ସମ୍ଭ୍ରାନ୍ତ ନିକଟରେ ଏକ ଆବେଦନରେ ଲୁଥର ପୋପ୍ ବିଷୟରେ ଲେଖିଥିଲେ। ସେ ଏହିପରି ଲେଖିଥିଲେ, ବନ୍ଧୁ, ଯିଏ ନିଜକୁ ଖ୍ରୀଷ୍ଟଙ୍କ ଉପାଧ୍ୟକ୍ଷ ବୋଲି ଭାବନ୍ତି ତାହା ଲେଖିବା ଏକ ଭୟଙ୍କର ଘଟଣା, ଯାହା କୌଣସି ସମ୍ରାଟ ସମ୍ମାନ ହୋଇପାରିବେ ନାହିଁ। ଏହା ଗରିବ ଶିଶୁଙ୍କ ପରି କି ନମ୍ର ପିତର। ସେ କୁହନ୍ତି ସେ ହେଉଛନ୍ତି ଜଗତର ପ୍ରଭୁ, କିନ୍ତୁ ଖ୍ରୀଷ୍ଟ ଯାହାର ଭିକାର ସେ ଗର୍ଭ କରନ୍ତି। ସେ କହିଛନ୍ତି ମୋର ରାଜ୍ୟ ଏହି ଜଗତର ନୁହେଁ। ଜଣେ ଭିକାରର ଅଧ୍ୟପତି ପତ୍ୟ ତାଙ୍କ ଶ୍ରେଷ୍ଠମାନଙ୍କର ବିସ୍ତାର ହୋଇପାରିବ କି ବୋଲି ସେ ଲେଖିଲେ। ବନ୍ଧୁ, ସେ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଷୟରେ ଏହିପରି ଲେଖିଛନ୍ତି। ବନ୍ଧୁ, ସେ କହିଲେ ମୁଁ ବହୁତ ଉଡ଼ିତ ଡରୁଛି ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ନର୍କର ମହାନ ଫାଟକ ବୋଲି ପ୍ରମାଣିତ କରେ। ଯଦି ସେମାନେ ପବିତ୍ର ଶାସ୍ତ୍ରର ବ୍ୟାଖ୍ୟା କରିବାକୁ ଚେଷ୍ଟା ନ କରନ୍ତି ଏବଂ ଯୌବନର ହୃଦୟରେ ଖୋଦିନତ ନ ହୁଅନ୍ତି, ମୁଁ କାହାକୁ ପରାମର୍ଶ ଦିଏ ନାହିଁ ଯେ ତାଙ୍କ ପିଲାଙ୍କ ଯେଉଁଠାରେ ଶାସ୍ତ୍ରଗୁଡ଼ିକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ। ପ୍ରତ୍ୟେକ ଅନୁଷ୍ଠାନର ଯେଉଁଥିରେ ପୁରୁଷମାନେ ଈଶ୍ୱରଙ୍କ ବାକ୍ୟରେ କ୍ରମାଗତ ଭାବରେ ବ୍ୟସ୍ତ ନୁହନ୍ତି, ସେମାନେ ଦୁର୍ନୀତିଗ୍ରସ୍ତ ହେବା ଆବଶ୍ୟକ। ଏହି ଆବେଦନ ସମଗ୍ର ଜର୍ମାନୀରେ ଶୀଘ୍ର ପ୍ରସାରିତ ହୋଇଥିଲା ବନ୍ଧୁ, ଏବଂ ଲୋକଙ୍କ ଉପରେ ଏକ ଶକ୍ତିଶାଳୀ ପ୍ରଭାବ ପାଇଥିଲା। ସମଗ୍ର ଦେଶ ଉତ୍ତେଜିତ ହୋଇଥିଲେ ଏବଂ ସଂସ୍କାରକ ମାନଦଣ୍ଡର ଏକତ୍ରିତ ହେବାକୁ ଜନସମାଗମ ହୋଇଥିଲେ। ପ୍ରତିଶୋଧର ଇଚ୍ଛାରେ ଲୁଥରଙ୍କ ବିରୁଦ୍ଧରେ ପୋପଙ୍କୁ ତାଙ୍କ ବିରୁଦ୍ଧରେ ନିର୍ଯାୟନ ପଦପେକ୍ଷ ନେବାକୁ ଅନୁରୋଧ କରିଥିଲେ। ବନ୍ଧୁ, ତାଙ୍କର ଉପଦେଶଗୁଡ଼ିକୁ ତୁରନ୍ତ ନିନ୍ଦା କରାଯିବା ଉଚିତ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଷାଠିଏ ଦିନ ସଂସ୍କାର ଏବଂ ତାଙ୍କ ଅନୁଗାମୀମାନଙ୍କୁ ଅନୁମତି ଦିଆଗଲା, ଯାହାପରେ ଯଦି ସେମାନେ ତ୍ୟାଗ ନ କରନ୍ତି ତେବେ ସମସ୍ତଙ୍କୁ ବହିଷ୍କାର କରାଯିବ ବୋଲି ସେମାନେ କହିଥିଲେ। ସଂସ୍କାର ପାଇଁ ଏହା ଏକ ଭୟଙ୍କର ସଙ୍କଟ ଥିଲା ବନ୍ଧୁ। ଶତାବ୍ଦୀ ଧରି ରୋମର ବହିଷ୍କାର ଦଣ୍ଡ ଶକ୍ତିଶାଳୀ ରାଜାମାନଙ୍କ ପାଇଁ ଆତଙ୍କ ସୃଷ୍ଟି କରିଥିଲା। ଏହା ଶକ୍ତିଶାଳୀ ସାମ୍ରାଜ୍ୟକୁ ଦୁଃଖ ବିନାଶରେ ପରିପୂର୍ଣ୍ଣ କରିଥିଲା। ଯେଉଁମାନଙ୍କ ଉପରେ ଏହାର ନିନ୍ଦା ପଡ଼ୁଥିଲା ସେମାନେ ସର୍ବଭାରତୀୟ ସ୍ତରରେ ଭୟ ଏବଂ ଭୟ ସହିତ ବିବେଚିତ ହୋଇଥିଲେ। ସେମାନେ ସେମାନଙ୍କର ସାଥୀମାନଙ୍କ ସହିତ ସମ୍ପର୍କରୁ ବିଚ୍ଛିନ୍ନ ହୋଇଥିଲେ ଏବଂ ସେମାନଙ୍କୁ ବିନାଶ ପାଇଁ ଶିକାର କରାଯିବା ପାଇଁ ନିୟମ ଭାବରେ ବ୍ୟବହାର କରାଯାଉଥିଲା। ଲୁଥର ତାଙ୍କ ଉପରେ ବିସ୍ଫୋରଣ ହେବାକୁ ଯାଉଥିବା ଘୂର୍ଣ୍ଣ ବାତ୍ୟାକୁ ଅନ୍ଧ କରିନଥିଲେ ବନ୍ଧୁ, କିନ୍ତୁ ସେ ଦୃଢ଼ ଭାବରେ ଠିଆ ହେଲେ। ଖ୍ରୀଷ୍ଟଙ୍କ ଉପରେ ତାଙ୍କର ସମର୍ଥନ ଏବଂ ଢାଲ ବୋଲି ବିଶ୍ୱାସ କଲେ। ଜଣେ ଶହୀଦଙ୍କ ବିଶ୍ୱାସ ଏବଂ ସାହସ ସହିତ ସେ ଲେଖିଛନ୍ତି ଏହିପରି ବନ୍ଧୁ। ସେ କହିଲେ, ଯାହା ଘଟିବାକୁ ଯାଉଛି ମୁଁ ଜଣେ ଜାଣେ ନାହିଁ କିମ୍ବା ଜାଣିବାକୁ ମୋର ଧ୍ୟାନ ନାହିଁ। ଯେଉଁଠାରେ ଟକା ଆଲୋକ ଦିଅନ୍ତୁ ମୁଁ ଭୟଭୀତ ନୁହେଁ। ଆମ ପିତାଙ୍କ ଇଚ୍ଛା ବିନା ପତ୍ର ଯେତେ ପଡ଼େ ଯାହା ନୁହେଁ ସେ ଆମ ପାଇଁ କେତେ ଯତ୍ନବାନ ହେବେ। ଶବ୍ଦ ପାଇଁ ମରିବା ଏକ ବାହୁଲା ଜିନିଷ, ଯେହେତୁ ମାଂସ ସୃଷ୍ଟି ହୋଇଥିବା ବାକ୍ୟ ନିଜେ ମରିଯାଇଛେ। ଯଦି ଆମେ ତାଙ୍କ ସହିତ ମରିବା ତେବେ ଆମେ ତାଙ୍କ ସହିତ ବଞ୍ଚିବା, ଏବଂ ସେ ଯାହା ଆମ ଦେଇଯାଇଛି ତାହା ଦେଇଯିବା। ସେ ଯେଉଁଠାରେ ରହିବେ ଏବଂ ତାଙ୍କ ସହିତ ସବୁଦିନ ପାଇଁ ରହିବା। ସେତେବେଳେ ଯେତେବେଳେ ପୋପ ଷ୍ଟଣ୍ଡ ଲଣ୍ଠନ ପହଞ୍ଚେ ଲୁଥର ପହଞ୍ଚିଲେ ସେତେବେଳେ ସେ କହିଥିଲେ, ମୁଁ ଏହାକୁ ଘୃଣା କରେ ଏବଂ ଆକ୍ରମଣ କରେ ଯେପରି ମିଥ୍ୟା ଖ୍ରୀଷ୍ଟ ନିଜ ଏହି ଏଥିରେ ଦୋଷୀ ହୁଅନ୍ତି। ଉତ୍ତମ କାରଣ ପାଇଁ ମୁଁ ଏହିପରି ଅସୁସ୍ଥତା ବହନ କରିବାକୁ ଆନନ୍ଦିତ। ମୁଁ ମୋର ହୃଦୟରେ ଅଧିକ ସ୍ୱାଧୀନତା ଅନୁଭବ କରିସାରିଛି, କାରଣ ଶେଷରେ ମୁଁ ଜାଣେ ଯେ ପୋପ ଖ୍ରୀଷ୍ଟ ବିରୋଧୀ ଏବଂ ତାଙ୍କ ସିଂହାସନ ନିଜେ ସୈତାନର ଅଟେ। ତଥାପି ରୋମର ବନ୍ଧୁ, ଯାହା ଆମେ ଦେଖୁଛୁ, ତଥାପି ରୋମର ଯାହା ଘଟିଥିଲା ପ୍ରଭାବିତହୀନ ନଥିଲା। କାରାଗାର ନିର୍ଯାତନା ଏବଂ ଖଣ୍ଡା ଆଜ୍ଞା ପାଳନ କରିବା ପାଇଁ ଅସ୍ତ୍ରଶସ୍ତ୍ର ଥିଲା। ଦୁର୍ବଳ ଏବଂ ଅନ୍ଧବିଶ୍ୱାସ ପୋପ ଆଦେଶ ପୂର୍ବରୁ ଥରି ଉଠିଲା, ଏବଂ ଯେତେବେଳେ ଲୁଥରଙ୍କ ପ୍ରତି ସାଧାରଣ ସହାନୁଭୂତି ଥିଲା, ଅନେକ ଅନୁଭବ କଲେ ଯେ ସଂସ୍କାରଙ୍କ କାରଣ ପାଇଁ ଜୀବନ ଅତ୍ୟନ୍ତ ପ୍ରିୟ ଅଟେ। ସବୁକିଛି ସୂଚାଇ ଦେଉଥିଲା ଯେ ସଂସ୍କାରଙ୍କ କାର୍ଯ୍ୟ ବନ୍ଦ କରାଯିବା ଉଚିତ, କିନ୍ତୁ ଲୁଥର ତଥାପି ନିର୍ଭୟରେ ଥିଲେ। ରୋମ୍ ତାଙ୍କ ବିଷୟରେ ତାଙ୍କ ଅନାଥମକୁ ଫୋପାଡ଼ି ଦେଇଥିଲେ ଏବଂ ଜଗତ ଅନାୟକ ରହିଥିଲା। ସେ ବିନଷ୍ଟ ହେବା କିମ୍ବା ଅମଳ କରିବାକୁ ବାଧ୍ୟ ହେବେ ନାହିଁ, କିନ୍ତୁ ଭୟଙ୍କର ଶକ୍ତି ସହିତ ସେ ନିଜକୁ ଦୋଷୀ ସାବ୍ୟସ୍ତ କଲେ ଏବଂ ସର୍ବସାଧାରଣରେ ତାଙ୍କୁ ଚିରଦିନ ପାଇଁ ପରିତ୍ୟାଗ କରିବାକୁ ସ୍ଥିର କଲେ। ଛାତ୍ର, ଡାକ୍ତର ଏବଂ ସମସ୍ତ ସ୍ତରର ନାଗରିକ ଉପସ୍ଥିତିରେ ଲୁଥର ପୋପଙ୍କ କଷ୍ଟକୁ ପୋଡ଼ି ଦେଇଥିଲେ। କାନୁନ ନିୟମ ଟିକ୍ରାଲ ଏବଂ କିଛି ଲେଖା ସହିତ ପପୁଲ ଶକ୍ତି ବଜାଇ ରଖିଥିଲା। ସେ କହିଥିଲେ, ମୋର ଶତ୍ରୁମାନେ ମୋର ପୁସ୍ତକ ଜାଲି ସାଧାରଣ ଲୋକଙ୍କ ମନରେ ସତ୍ୟର କାରଣକୁ ଆଘାତ କରିବା ଏବଂ ସେମାନଙ୍କ ଆତ୍ମାକୁ ନଷ୍ଟ କରିବାରେ ସକ୍ଷମ ହୋଇଛନ୍ତି। ଏହି କାରଣରୁ ମୁଁ ସେମାନଙ୍କୁ ପୁସ୍ତକ ଖାଇଲି। ଏକ ଗମ୍ଭୀର ସଂଘର୍ଷ ବର୍ତ୍ତମାନ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ମୁଁ କେବଳ ପୋପ୍ ସହିତ ଲେଖୁଛି। ମୁଁ ଈଶ୍ୱରଙ୍କ ନାମରେ ଏହି କାର୍ଯ୍ୟ ଆରମ୍ଭ କଲି, ଏହା ମୋ ବିନା ଏବଂ ତାଙ୍କ ଶକ୍ତି ଦ୍ୱାରା ସମାପ୍ତ ହେବ। ତାଙ୍କର ଶତ୍ରୁମାନଙ୍କ ଅପମାନକୁ, ଯେଉଁମାନେ ତାଙ୍କ କାରଣର ଦୁର୍ବଳତା ସହିତ ତାଙ୍କୁ ଅପମାନିତ କରିଥିଲେ, ଲୁଥର ଉତ୍ତର ଦେଇଛନ୍ତି ଏହିପରି, ବନ୍ଧୁ, କିଏ ଜାଣେ ଯେ ସେ ଈଶ୍ୱର ମୋତେ ବାଛି ନାହାନ୍ତି ଏବଂ ଡାକିନାହାନ୍ତି। ଏବେ ଯଦି ସେମାନେ ଭୟ କରିବା ଉଚିତ ନୁହେଁ, ମୋତେ ଘୃଣା କରିବେ କରି ସେମାନେ ଈଶ୍ୱରଙ୍କ ଘୃଣା କରୁଛନ୍ତି। ମିଶ୍ର ଯିବା ସମୟରେ ମୋଷା ଏକୁଟିଆ ଥିଲେ, ରାଜା ଆହବଙ୍କ ସମୟରେ ଏଲିଓ ଏକୁଟିଆ ଥିଲେ, ଜେରୁସାଲେମରେ ଏକାକୀ, ଜିସାୟ ବାଇବିଲରେ ଏକାକୀ, ଜିହିଜିକଲ ଜାହାଜଙ୍କ କିମ୍ବା ଅନ୍ୟ କୌଣସି ମହାନ ବ୍ୟକ୍ତି ଈଶ୍ୱର କଦାପି ଭବିଷ୍ୟତ ଭକ୍ତାଙ୍କ ଭାବରେ ମନୋନୀତ ହୋଇନାହାନ୍ତି, କିନ୍ତୁ ସାଧାରଣ ସେମାନେ ମେଷପାଳକ ଆମମାନଙ୍କ ନିମ୍ନ ଅଘୃଣ୍ୟା କରୁଥିବା ଲୋକଙ୍କୁ ବାଛିଲେ। ପ୍ରତ୍ୟେକ ଯୁଗର ସାଧୁମାନଙ୍କ ମହାନ ରାଜା, ରାଜକୁମାର, ପୁରୋହିତ ଏବଂ ଜ୍ଞାନୀ ବ୍ୟକ୍ତିମାନଙ୍କ ସେମାନଙ୍କ ଜୀବନର ବିପଦର ଉଚ୍ଛନ୍ନ କରିବାକୁ ପଡ଼ିବ। ମୁଁ କହୁନାହିଁ ଯେ ମୁଁ ଜଣେ ଭବିଷ୍ୟତ ବକ୍ତା, କିନ୍ତୁ ମୁଁ କହୁଛି ଯେ ସେମାନେ ଠିକ୍ ଭାବରେ ଭୟ କରିବା ଉଚିତ, କାରଣ ମୁଁ ଏହା କାକୀ ଏବଂ ସେମାନେ ବହୁତ। ମୁଁ ଏହା ବିଷୟରେ ନିଶ୍ଚିତ ଯେ ଈଶ୍ୱରଙ୍କ ବାକ୍ୟ ମୋ ସହିତ ଅଛି ଏବଂ ସେ ଏହା ସେମାନଙ୍କ ସହିତ ନାହିଁ। ତଥାପି ନିଜ ସହିତ ଏକ ଭୟଙ୍କର ସଂଘର୍ଷ ବିନା ଲୁଥର ଚର୍ଚ୍ଚରୁ ଅନ୍ତିମ ପୃଥକ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ସେ ଲେଖିଥିଲେ, ବନ୍ଧୁ, ଏହିପରି ମୁଁ ଦିନକୁ ଦିନ ଅଧିକରୁ ଅଧିକ ଅନୁଭବ କରୁଛି ଯେ ପିଲାଦିନେ ଯେଉଁ ଅସୁବିଧା ଭୋଗୁଛନ୍ତି ତାହା ଛାଡ଼ିଦେବା କେତେ କଷ୍ଟକର। ଓହୋ, ଏହା ମୋତେ କେତେ ଯନ୍ତ୍ରଣା ଦେଇଛି। ଯଦିଓ ମୋ ପାଖରେ ଶାସ୍ତ୍ର ଅଛି, ଏହାକୁ ନିଜେ ଠିକ୍ କରିବା ପାଇଁ ଯେ ମୁଁ ପୋପ୍ ବିରୁଦ୍ଧରେ କାହାକି ଠିଆ ହେବା ଏବଂ ତାଙ୍କୁ ଖ୍ରୀଷ୍ଟ ଧର୍ମ ଭାବରେ ଧରି ରଖିବା ପାଇଁ ସାହସ କରିବା ଉଚିତ। ମୋର ହୃଦୟର ଦୁଃଖ କ'ଣ ହୋଇନାହିଁ, କେତେ ଥର ମୁଁ ନିଜର ଚିତ୍ତାକ୍ତ ସହିତ ପଚାରିଲି ନାହିଁ ସେହି ପ୍ରଶ୍ନ ଯାହା ପେପିଷ୍ଟମାନଙ୍କ ଓଠରେ ବାରମ୍ବାର ଆସୁଥିଲା, ତୁମ୍ଭେ କେବଳ ଜ୍ଞାନୀ କି, ଅନ୍ୟ ସମସ୍ତେ ଭୁଲ ହୋଇଛନ୍ତି କି, ଏହା କିପରି ହେବ ଯଦି ସର୍ବଶେଷରେ ତୁମେ ନିଜେ ଭୁଲ ଏବଂ ତୁମର ତ୍ରୁଟିରେ ଏତେ ସଂଖ୍ୟାର ଆତ୍ମା ଜଡ଼ିତ, କିଏ ତେବେ ଅନ୍ତ ପାଇଁ ସାବ୍ୟସ୍ତ। ବନ୍ଧୁ, ଏହିପରି ଲୁତର ଈଶ୍ୱରଙ୍କ ବାକ୍ୟକୁ କହିଥିଲେ, ଏହିପରି ରୋମ୍ ସହିତ ସାକ୍ଷାତ କରିଥିଲେ। ତାହେଲେ ଚାଲନ୍ତୁ ବନ୍ଧୁ, ଆମେମାନେ ମଧ୍ୟ ସେହି ପୋପଙ୍କ ପରି ନ ହୋଇ ଲୁତରଙ୍କ ପରି ଈଶ୍ୱରଙ୍କ ବାକ୍ୟକୁ ପ୍ରଚାର କରିବା ଆଉ ଈଶ୍ୱରଙ୍କର ନାମକୁ ଆଗକୁ ବଢ଼ାଇବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମା ଅଛି ତୁମେ ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India ର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।